ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ଅନୁଷ୍ଠିତ ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଭୋଟ୍ ହାର 2% ବୃଦ୍ଧି ପାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି, ଚଳିତ ମାସ 13 ତାରିଖରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ 75.68% ମତଦାନ ହୋଇଥିଲା। ଚଳିତ ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। 23,32,000 ପୁରୁଷ ଭୋଟ୍ ଦେଇଥିବାବେଳେ 24,26,000 ମହିଳା ମତଦାନ କରିଥିଲେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍ତି। ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ସର୍ବାଧିକ ମତଦାନ 82.16% ହୋଇଥିବାବେଳେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ 65.41% ମତଦାନ ଥିଲା। ରାଜ୍ୟର କେଉଁ ସରକାରୀ ବିଦ୍ୟାଳୟଗୁଡ଼ିକରେ କ'ଣ ସବୁ ମୌଳିକ ସୁବିଧା ରହିଛି ସେ ସମ୍ପର୍କରେ ଓ୍ୱେବ୍ସାଇଟ୍ରେ ସମସ୍ତ ପ୍ରକାର ସୂଚନା ସରକାର ଉପଲବ୍ଧ କରାଇବେ ବୋଲି ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ, ପାଇଖାନା, ଖେଳପଡ଼ିଆ, ବିଦ୍ୟୁତ୍ ସଂଯୋଗ ସହିତ ଅନ୍ୟାନ୍ୟ ସୁବିଧା କ'ଣ ରହିଛି ସେଗୁଡ଼ିକ ୱେବ୍ସାଇଟ୍ରେ ଜଣାଇବା ପାଇଁ ହାଇକୋର୍ଟ କହିଛନ୍ତି। ହାଇକୋର୍ଟ ଲିଗାଲ୍ କମିଟି ପକ୍ଷରୁ ଆଗତ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ ଏବଂ ବିଚାରପତି ଜଷ୍ଟିସ୍ ଏମ୍ଏସ୍ ରମଣଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର 4 ଲୋକସଭା ଆସନ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନଗୁଡ଼ିକରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଓଡ଼ିଶା ଆସି ଦଳୀୟ ପ୍ରଚାର କାର୍ଯ୍ୟରେ ଯୋଗ ଦେଉଛନ୍ତି। ଏ କ୍ରମରେ ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରଠାରେ ଏକ ରୋଡ୍ ଶୋ'ରେ ଯୋଗଦେଇ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିପରି ସନ୍ଧ୍ୟାରେ ବିଜେଡି ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଗଙ୍ଗନଗରଠାରେ ମଧ୍ୟ ଏକ ରୋଡ୍ ଶୋ'ରେ ଭାଗ ନେବେ। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି କନ୍ଧମାଳ ଜିଲ୍ଲା ଏବଂ ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭୂପେନ୍ଦ୍ର ଯାଦବ, ବରିଷ୍ଠ ନେତ୍ରୀ ହେମାମାଳିନୀଙ୍କ ସହିତ ବିଜେପିର ପୁରୁଖା ନେତାମାନେ ଦଳର ପ୍ରାର୍ଥୀମାନଙ୍କ ପାଇଁ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ସାଧାରଣ ନିର୍ବାଚନରେ ଭୋଟରମାନେ ସୁବିଧାରେ ନିଜ କର୍ମସ୍ଥଳୀରୁ ଘରକୁ ଯାଇ ଭୋଟ୍ ଦେଇପାରିବେ ସେଥିପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ପୁରୀ, ଖୋର୍ଦ୍ଧା ରୋଡ୍, କଟକ, ଭୁବନେଶ୍ୱର, ସମ୍ଭଲପୁର, ବ୍ରହ୍ମପୁର, ଶ୍ରୀକାକୁଲମ୍ ମଧ୍ୟରେ ଭୋଟରଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ସାହାଯ୍ୟ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ପୂର୍ବତଟ ରେଳବାଇ ପକ୍ଷରୁ 51 ଟ୍ରେନ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ପରିଷଦ ପକ୍ଷରୁ ଚାଲିଥିବା ଟାବୁଲେସନ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ସରିଲା ପରେ ଫଳ ପ୍ରକାଶ ପାଇବ। ଦିଲ୍ଲୀ ଝାରସୁଗୁଡ଼ା ମଧ୍ୟରେ ଗତକାଲିଠାରୁ ପ୍ରଥମ ଥର ପାଇଁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହୋଇଛି। ସପ୍ତାହର ସମସ୍ତ ଦିନ ଇଣ୍ଡିଗୋ ବିମାନ ସେବା ଉପଲବ୍ଧ ହେବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସାଧାରଣ ଭାବେ ମେ ମାସ 22 ତାରିଖରେ ମୌସୁମୀ ଆଣ୍ଡାମାନ ଦ୍ୱୀପ ଛୁଇଁଥାଏ। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ 2 ଦିନ ପୂର୍ବରୁ ମୌସୁମୀ ଆଣ୍ଡାମାନ ଦ୍ୱୀପ ଛୁଇଁବ ବୋଲି ଆକଳନ କରାଯାଇଛି। ମୌସୁମୀ ବାୟୁ ଆସନ୍ତା ଜୁନ୍ ମାସ 1 ତାରିଖରେ କେରଳ ଏବଂ 10 ତାରିଖରେ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଆସନ୍ତାକାଲିଠାରୁ 23 ତାରିଖ ମଧ୍ୟରେ ଗଭୀର ଅବପାତର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହର ପ୍ରକୋପ ସାମାନ୍ୟ କମିଥିଲେ ମଧ୍ୟ ଆସନ୍ତାକାଲିଠାରୁ ଦିନ ତାପମାତ୍ରା 3 ଡିଗ୍ରୀରୁ ଅଧିକ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି। ଗଞ୍ଜାମ ଜିଲ୍ଲା ଟେନିସ୍ ଆସୋସିଏସନ୍ ପକ୍ଷରୁ 15-ଦିନିଆ ଗ୍ରୀଷ୍ମକାଳୀନ ଟେନିସ୍ ପ୍ରଶିକ୍ଷଣ ଶିବିର ବ୍ରହ୍ମପୁର ୟୁନିୟନ୍ କ୍ଲବ୍ ପରିସରରେ ଗତକାଲି ଆରମ୍ଭ ହୋଇଛି। ଏହି ଶିବିରରେ 8 ବର୍ଷରୁ 16 ବର୍ଷ ମଧ୍ୟରେ 25 ଜଣ ବାଳକ ବାଳିକା ଭାଗ ନେଇଛନ୍ତି। ଏଥିରେ ବରିଷ୍ଠ ଟେନିସ୍ ଖେଳାଳି, ପ୍ରଶିକ୍ଷକ, ଜିଲ୍ଲା ଟେନିସ୍ ମହାସଂଘର କର୍ମକର୍ତ୍ତା ଯୋଗ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।